ନିର୍ମଳା ମହାପାତ୍ର 42 ୱାର୍ଡ ବୁଧନଗର ଭୋଇସାର ଅଙ୍ଗନବାଡି କର୍ମୀ ଅଟେ। ଆଜିର ଏ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ପ୍ରଥମେ ସ୍ଵାଗତ ଜଣାଉଛି। ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଏକ ମହତ୍ତ୍ଵ କାର୍ଯ୍ୟକ୍ରମ ଅଟେ, କାରଣ ଆମ ଜୀବନରେ ଗୋଟିଏ ସନ୍ତାନର ଯେପରି ମହତ୍ତ୍ଵ ଅଛି, ଗୋଟିଏ ଗଛର ସେହିପରି ମହତ୍ତ୍ଵ ରହିଛି। ଏ ବର୍ଷ ଯେପରି ରୁଦ୍ରତାପ ହେଲା, କେବଳ ଗୋଟିଏ କାରଣ ହେଲା ଗଛ କାଟିବା ଦ୍ଵାରା। ଗଛଟି ଆମର କାଟିବା ପାଇଁ ଯେତିକି ମନବୃତ୍ତି ରହୁଛି, ଗୋଟିଏ ଗଛକୁ ଲଗେଇ ତାକୁ ପିଲାଟିଏ ଭଳି ପାଳିପୋଷି ବଢେଇବା ପାଇଁ ଆମ ମନରେ ସେତିକା ଆଗ୍ରହ ଆସୁନି। କିନ୍ତୁ ଆଜି ଭଳି କାର୍ଯ୍ୟକ୍ରମରେ ଆମେ ଯେମିତି ଏଠାରେ ସମସ୍ତେ ଉପସ୍ଥିତ ଥିବା ସମସ୍ତେ ଯେମିତି ଶପଥ କରିବା ଆଜିଠାରୁ, ଯେ ପୃଥିବୀରେ ଯେତେ ଲୋକ ଅଛନ୍ତି, ଆମେ ସେତୋଟି ଗଛ ଯେମିତି ଆମେ ଛୋଟରୁ ବଡ କରି ତାକୁ ନିଜର ସନ୍ତାନ ଭଳି ପାଳିପୋଷି ତାକୁ ଯତ୍ନର ସହିତ ବଢେଇବା। କାରଣ ଗଛ ହଉଛି ଆମର ବହୁତ ଉପକାରରେ ଆସୁଛି, ଯେ ଯାହାକି କେବଳ ସେ ଆମକୁ ଫୁଲ ଫଳ ଛାଇ ସହିତ ଅମ୍ଳାନ ମଧ୍ୟ ଦଉଛି। ତେଣୁ ମଣିଷ ଆଉ ଗଛ ଭିତରେ ବଞ୍ଚିବାର ନିଶ୍ଚୟ ପରିପୂରକ ରହିଛି। ତେଣୁ ଆଜି କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ପୁଣି ଧନ୍ୟବାଦ ଦେଇ ମୋର